नमो भगवते वासुदेवाय नमो भगवते वासुदेवाय बागीशा जस्य वदने लक्ष्मीर्जस्य च वक्षसी जस्यास्ते हृदये संवित्तं नृसिंहमहं भजे विश्वसर्ग विसर्गादि नवलक्षण लक्षितं श्रीकृष्णाक्षं परं धाम जगद्धाम नमामि तत् जहार रूप हृदय चिंती वेद पुरुष न जानती तांक चरण नित्य ध्यान करितरंती साधु जन से कृष्ण पाद हृदय धरी प्रबंधे गीत नाद करी अशेष जनंकर हित कहई दास जगन्नाथ निगम कल्पतरो गलितं फलं सुखमुखादमृतद्रवसंयुतं पीवत भगवतं रसमालयं मुहुरहो रसिका भूविभावुका
जनी पीवा ढुसी उबाच
हे सुत सुन सावधाने तुम्ह महिमा अनुमाने संसारे धर्म शास्त्र जेते सर्वगोचर तुम्ह मते वेद विदंक मध्ये श्रेष्ठ जे व्यास मुनि तपनिष्ठ ताहांक शिष्य अट तुम्हे ए कथा भले जानु आम्भे एणु व्यासंक शिक्षा जेते प्रकाश आम्भर अग्रते निशे कांत श्रेय जेते ए जीव तरी बजे मंते कि प्रयोजने जगन्नाथ देव कि उदरे सम्भूत हर ब्रह्मादि रूप धरे काल स्वरूपे अवतरे
ଶୁଣ ସକଳ ମୁନିଗଣ ସାଧୁ ଏ ତୁମ୍ଭର ବଚନ ପରମ ଧର୍ମ ଏ ଜଗତେ କୃଷ୍ଣ ଭଗତି ଯେଉଁ ମତେ ଫଳର ଆଶା ଜହି ନାହିଁ ବିଘ୍ନ ପଶିବ ଅବା କାହିଁ କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର ସ୍ୱଭାବ ଧର୍ମ ଆଚରଣେ ଭକ୍ତି ଯେ କରେ ନାରାୟଣେ ତେବେ ସନ୍ତୋଷ ବିଷ୍ଣୁ ହୋଇ ପ୍ରାଣୀଙ୍କି ଚଉ ବର୍ଗ ଦେଇ ଏ ଘେନି ହୋଇ ଏକ ମନ ଭାବେ ତୋ ଶିବ ଭଗବାନ କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି ନିର୍ମଳ ଜ୍ଞାନ ପ୍ରକାଶ ହୋଇ ଜନ୍ମ ମରଣ ଆଉ କାହିଁ ଯେ ସତ୍ତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ କହି ଦାସ ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ ସୁତ କହନ୍ତି ସୁଧ ଚିତ୍ତେ ହରସେ ମୁନି ଅଗ୍ରତେ ସୃଷ୍ଟି ସର୍ଜନ ଇଚ୍ଛା କରି ଜଳରେ ଯୋଗ ନିଦ୍ରା ଧରି ତା ନାଭି କମଳୁ କମଳ ପ୍ରକାଶି ଆଚ୍ଛାଦିଲା ଜଳ ବ୍ରହ୍ମା ହୋଇଲା ତହୁଁ ଜାତ ଯେ ପ୍ରଜାପତିଙ୍କର ନାଥ ତାର ଶରୀରୁ ସୃଷ୍ଟି ଲୋକ ପ୍ରକାଶ ହୋଇଲା ଅନେକ ଏ ସୃଷ୍ଟି ମଧ୍ୟ ମାୟା ଧରା ଯେତେ ଅବତାର
ନାରଦ ଉବାସ
ହେ ବ୍ୟାସ ପରାଶର ସୁତ ତୁମ୍ଭେ ସ୍ୱଭାବେ ଭାଗବତ କିମ୍ପା ଚଞ୍ଚଳ ତୁମ୍ଭେ ମନେ ଦେଖି ଜାଣିଲୁ ଆମ୍ଭେ ଧ୍ୟାନୀ
ବ୍ୟାସ ଉବାଚ
ତୁମ୍ଭେ କହିଲ ମୁନି ଯେତେ ମୋର ଅଭ୍ୟାସ ବହୁମତେ ବେଦ ପୁରାଣ ଅର୍ଥ ଯେତେ ସର୍ବ ମୁଁ ସମ୍ପାଦିଲି ଚିତେ ତଥାପି ଆତ୍ମା ତୋଷ ନୁହେ ମନ ନ ରହେ ସ୍ଥିର ରେ ଏ ମନ ସ୍ଥିର କରିବାରେ ଗୋବିନ୍ଦ ବିନା କେବା ପାରେ
ନାରଦ ଉବାଚ
ଭୂମୁନି ସତ୍ୟ ଏ ବଚନ କିମ୍ପା ସନ୍ତୋଷ ନୁହେ ମନ ଧନ ସମ୍ପଦ କାମ ଯେତେ କହିଲ ବେଦ ଶାସ୍ତ୍ରେ କୃଷ୍ଣ ନିର୍ମଳ ଯଶ ଗୁଣ ଜେଣୁ ନ କଲ ଉଚ୍ଚାରଣ ଯେ ଧର୍ମେ କୃଷ୍ଣ ତୋଷ ନହି ସେ ଧର୍ମେ ଚିତ୍ତ ନ ଘଟଇ ଯଦି ଗୋବିନ୍ଦ ଗୁଣ ଗ୍ରାମେ ଅଭ୍ୟାସ ଥାନ୍ତା କିଛି ଶ୍ରମେ ତେବେ କି ମନ ଅସନ୍ତୋଷ କହିବା ଶୁଣ ଉପଦେଶ କୃଷ୍ଣର ପାଦ ପଦ୍ମରସ ନିରତେ ଯେ କରନ୍ତି ଗ୍ରାସ ସେ ରସ ସେ ଛାଡ଼ିବେ କେହେ ରସେ ରସିକ ଜନ ଜେହେ ଏବେ ହସୁଣ ମୁନିବର ହରିଚରଣ ମନେ ଧର ବିଷ୍ଣୁର ଗୁଣ ଗ୍ରାମ ଯେତେ ପ୍ରାଣୀ କି କହ ଭାଗବତୀ
ସୁତ ଉବାଚ
ବ୍ୟାସଙ୍କ ନିୟତ ଆଶ୍ରମ ସେ ବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତ କାଳେ ବିଷ୍ଣୁ ଭକତି ଚିନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନ ରଚିଲେ ଭାଗବତ ବାଣୀ ଏ ଜୀବ ତରେ ଯାହା ଶୁଣି ଏବେ ହୋ ଶୁଣ ବିପ୍ରଜନେ ହରି ଚରିତ ସାବଧାନେ ଭକତ ପରୀକ୍ଷିତ କଥା ପଣ୍ଡୁତ ନୟ ମହାରଥ ଗୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ଧୀରେ ଗମିଲେ ବୀର ପଥେ ଭୀମସେନର ଗଦା ବାଜି ଦୁର୍ଯ୍ୟୋଧନର ଉରୁ ବାଜି କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି କୂଳେ ବରିଲି କରି ସେନାପତି ଫେଡ ତୁ ମୋହର ଦୁର୍ଗତି ଦ୍ରୋଣକୁ ମୋର ବେଗେ ଉଠି ଧନୁ ଧଇଲା ଦୃଢ ମୁଷ୍ଟି ମନ୍ତ୍ରୀଣ ନାରାଜ ପେଶିଲା ପାଣ୍ଡବ ଶିବିରେ ପଡ଼ିଲା ଦ୍ରୌପଦୀ ପାଞ୍ଚ ଯେ କୁମରେ ଶୋଇଣ ଥିଲେ ଅନ୍ତପୁରେ ତହି କାଟିଲା ତାଙ୍କ ଶିର ଶପଦ କଲା ମହାଘର
ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ ବିକଳେ କରଇ ରୋଦନ ତା ପାଶେ ମିଳିଲା ଅର୍ଜୁନ ଅନେକ ଶାନ୍ତି ବାକ୍ୟ କହି ବୋଲେ ଦ୍ରୌପଦୀ ମୁଖ ଚାହିଁ ଦ୍ରୋଣ କୁମର ଶିରବାଣୀ କାଟି ସ୍ଥାପିବି ତୋ ଚରଣୀ ଗାଣ୍ଡିବ ଧନୁ ଧରି କରେ ବସିଲା ରଥର ଉପରେ ଅର୍ଜୁନେ ଦେଖି ଦ୍ରୋଣ ବଳା ହୃଦୟ କାତରେ କମ୍ପିଲା
ପଳାଇ ଜଳେ ସ୍ନାନ କରି ବ୍ରହ୍ମ ଶିରାକୁ ହସ୍ତେ ଧରି ସଂହାର ନ ଜାଣି ତାହାର ପେଶିଲା ଅର୍ଜୁନ ଉପର कृष्ण कहिले शुण वीर शस्त्रे शस्त्र को संहार रथु ओलाई महारोषे धैला अश्वत्थामा केसे द्रौपदी आगे नहीं देला तोरी पु संभाल बोइला खड़ग धरी दृढ़ मुष्टि मणि सहित शिखा काटी मणि हरणे तेज गला नगरु बेगे पलाइला सर्वे आतुर पुत्र सके दहन कले के के अभिमन्यु अन्ते अनले नगला संगते तार गर्भ को कोप कला कानने द्रोण गुरु बला संकल्प करी गंगा जले धनु को धरी कोपानले
मंत्र उच्चारी ब्रह्म सर बोलोई द्रोणंक कुमार तुजे बे सत्य ब्रह्म सर अवनी अपांडवा कर हेमंते पेशिला नाराज गगने जेन्हे रवि तेज गगने आसु अछि खेपि उत्तरा भय ताहा देखि धाई प्राणर बिकळे केश बसन संभाळे बिकळे भेनी कर तुळी डाकई रख बन माळी ताहांक दुख देखि हरि तक्षणे चक्र कु सुमरि से चक्र घेनी कृष्ण बेगे पशिले उत्तरार गर्भे पांडव वंश रक्षा अर्थे गर्भ आवरी चक्र हस्ते विष्णु तेजरे ता संहारी गर्भता रखिले मुरारी तत्परे पांडव जननी कृष्णा उत्तरा संगे घेनी पांच पुत्रंकु करी आगे नमिले कृष्ण पाद जुबे
कुंती उवाच
भोनाथ नमो तो पयर आदि पुरुष तु ईश्वर अवनी रखी आदि मूल नासिलु दुष्ट क्षत्रिकूल गोविंद शरण सोदर भक्त जन सुख घर अखिल गुरु जोगेश्वर पादे मोर नमस्कार
सुत उवाच
राजा संगते चारि भाते सज होइले जे झारथे मिलिले कुरु क्षेत्र जाई चारे भीष्म जही गोविंद नंदी घोषरथी बसिले अर्जुन सहित
भीष्म उवाच
हे बड़ कष्ट मोर चीते हे पंच भ्रात कुंती सु केते लीना कृष्ण रही ज्ञाति सुहृद भाव बही द्रौपदी कुंती अनुव्रते विचार करी पंचभाते रथे अर्जुन संग करी निज भुवनी गले हरि
विदुर तीर्थ यात्रा आश्रमे मिलिले मैत्रेय आश्रमे केते दिन तही रही आत्मार ज्ञान तत्व पाई विदुरे देखी धर्म सुत बंधु आगमे कृत कृत संगते घेनी चारि भाई पूजिले आसने बसाई
युधिष्ठिर उवाच
हेता तो कहु तो अग्रते आम्भ कुशल तोर चिते तोर प्राय साधु जेते प्रवेश होई सर्वतीर्थे रमी करंती पुण्य दर जहांक चिते चक्र धर सुखे कि अछंती जादवे गोता तो पचारे प्रस्तावे एमंत राजा वाक्य सुनी विदुर मने मने गुणी जादव क्षय कहे देवे जीवन छाड़ी बेपांडवे उद्धव दने से विदुर कपटे कहि मधुर सर्वकुशल जा प्रसादे कृष्ण अच्छा अप्रमादे सर्व कहला सुख मने एबे हो शुण विप्रजने
श्री सुत उवाच
मांडव्य ठारू साप पाई जम विदुर देह बही सत बरस शूद्र दे बंचिला विष्णु माया मोहे तुमे पूरते दश दिश विदुर मने पाई त्रास बसिला धूप राष्ट्र पासे आश्वास दियो ई विश्वासे हे भ्रात सुन मऊतर काल मिलिला भयंकर द्वापर जुग नष्ट गला एकली काल प्रकाशिला तु बुद्ध जनक उत्तम एबे हो छाड़ मति भ्रम उत्तर पथे चल बेगे पत्नी को घेनी मोर संगे पत्नी बन बास कथा सुनी गांधारी पति व्रता नगरु होइला बाहर विदुर कंधे देई कर आनंद मने तीनि जन गमिले हिमालय बन
युधिष्ठिर उवाच
प्रत्यक्ष देख वृकोदर आकाश दिशे अंधकार वन आश्रम जेते जने देखई मोही जनयने सकल दिशे हत सिरी चल आ चल बनगी मंत कही भीम आगे धर्मनंदन उदवेगे भय कंपंती छन्न छना तक्षणे मिलिले अर्जुन अर्जुन मुख चाही भणी छन्न वचनी नृपम बंधुजानी सुखी अछंती ना समस्ते जादवे स्ववंश सहिते
श्री सुत उवाच
ଏମନ୍ତେ ରାଜାର ବଚନ ଶୁଣି ଅର୍ଜୁନ ଖେଦ ମନ ଯେତେ କହିଲେ ଧର୍ମ ସୁତ ସପୁନ ଦେଖି ବିପରୀତ କୃଷ୍ଣ ବିୟୋଗେ ଖେଦ ମନ ସ୍ୱଭାବେ ଶୋକିତ ବଦନ ତେଜ ପ୍ରଭାବ ଦୂରେ ଗଲା ଜୀବନ ଥାଉ ଦେହ ମଲା ପ୍ରାଣୀ ନାଶନେ ଧର୍ମ ନାଶେ ମରତେ କଳିର ପ୍ରବେଶେ ନିଷ୍ଠୁର ଚିତ ସର୍ବଜନ ତା ଦେଖି ଧର୍ମର ନନ୍ଦନ ସ୍ୱର୍ଗ ଗମନ ମନେ ଗୁଣୀ ତକ୍ଷଣେ ପରୀକ୍ଷିତେ ଆଣି ହସ୍ତିନାପୁରେ ନର ଲୋକେ ସ୍ଥାପିଲେ ନୃପ ଅଭିଷେକେ ପରମ ବ୍ରହ୍ମ ଚିନ୍ତି ଚିତେ ପ୍ରସ୍ଥାନ କଲେ ସ୍ୱର୍ଗ ପଥେ ପଛେ ଚଳନ୍ତି ଚାରି ଭାଇ ରାଜାର ଅନୁରୂପ ହୋଇ ବିଦୁର ଥିଲେ ବନବାସେ ପ୍ରଭାସ ତୀର୍ଥେ ମୋକ୍ଷ ଆସେ ଗୋବିନ୍ଦ ଚରଣ କମଳେ ପ୍ରାଣ ଛାଡ଼ିଲେ ଯୋଗ ବଳେ ନିଜ ଭୁବନେ ବିଜେ କଲେ ବ୍ରାହ୍ମଣ ସାପୁ ନିସ୍ତରିଲେ ତକ୍ଷଣେ ଦ୍ରୁପଦ କୁମାରୀ ଭର୍ତ୍ତାଙ୍କ ପଥ ଅନୁସରି କୃଷ୍ଣିନୀ ବେଶୀ ପଞ୍ଚ ପ୍ରାଣ ପଥରେ ଛାଡ଼ିଲେ ଜୀବନ କୃଷ୍ଣ ମହିମା ସୁଧାର କହି ଜଗନ୍ନାଥ ଦାସ
ଶ୍ରୀ ସୁତ ଉବାଜ
ସ୍ୱଭାବେ ଅଭିମନୁ ସୁତ ତେଜ ବିକାଶେ ପରୀକ୍ଷିତ ବିରାଟ ସୁତ ସୁତା ଥିଲା ସ୍ନେହ ସେ ପରୀକ୍ଷିତେ ଦେଲା ଅତି ସୁନ୍ଦର ରୂପ କାନ୍ତି ନାମ ତାହାର କଳାବତୀ ତାହାର ଗର୍ଭଚାରୀ ପୁତ୍ର ଧର୍ମେ ସମ୍ପାଦି ପରୀକ୍ଷିତ କୁମାର ଜନ୍ମେ ଜୟ ଆଦି ସକଳ ଗୁଣେ ସେ ପ୍ରସିଦ୍ଧି କଳିଯୁଗକୁ ଏକ ଦିନେ ଦେଖିଲା ବେଳ ଅବସାନେ ବନ୍ଧନ କଲା ବାହୁବଳେ ସେ ବୀର ଅବନୀ ମଣ୍ଡଳୀ ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ତତ୍କାଳେ ସ୍ୱଭାବେ ଶରଣ ବସଳ ସେ ନୃପ ଦେଖି ତା ବିକଳ ଛେଦନ ନ କରି ତା ଶିର ହସି ବୋଲଇ ନୃପବର
ରାଜୋବାଚ
ମୋହର ଦେଶେ ନ ପଶିବୁ ଜୀବନେ ଯେବେ ତୁ ବଞ୍ଚିବୁ।
କଳି ଉବାଚ
ମୋ ରାଜା ମୁଁ ତୋର ବଚନେ ଥିବି ତୋ ଆଜ୍ଞା ପରମାଣି ତୁ ଧର୍ମ ପ୍ରାଣୀ କୈଶୋର ବିଚାରି ମତେ ସ୍ଥାନ କର ଜହି ନିଶ୍ଚିତ ଥିବି
କଳି ବଚନ ଶୁଣି ହସି ସନ୍ତୋଷ ମନେ ରାଜ ଋଷି ଚାରି ପ୍ରକାରେ ସ୍ଥାନ ଦେଲା ନିତ୍ୟ ଅଧର୍ମ ଜହି ମେଳା ଦ୍ୟୁତ ଯୁବତୀ ମଦ୍ୟପାନ ପ୍ରାଣୀ ମାରଣ ଯେବା ସ୍ଥାନ ପୁଣି ବୋଲଇ କଳି ଯୁଗ ହେ ମୋର ସ୍ଥାନ ଚାରି ଭାଗ ମୁଁ ଜହି ଥିବି ନିରନ୍ତରୀ ପଞ୍ଚମ ସ୍ଥାନ ଦିଅ ମୋରେ କଳିର ବାକ୍ୟ ଭାଳି ଚିତ୍ତେ ସୁବର୍ଣ୍ଣ ଦେଲା ତାର ହସ୍ତେ ମିଥ୍ୟା ବସଇ ଦ୍ୟୁତ ମଧ୍ୟେ କାମ କାମିନୀ ମଦ ସାଧେ ପ୍ରାଣୀ ମାରଣୀ ରଜଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ ଏ ପଞ୍ଚ ସ୍ଥାନ ତାକୁ ଦେଲା ଜହି ଅଧର୍ମ ସଙ୍ଗ ମେଳା ପ୍ରମାଣୀ ଅଭିମନ୍ୟୁ ବଳା କଳିଯୁଗକୁ ସ୍ଥାନ ଦେଲା ସେ ପରୀକ୍ଷିତ ଏକ ଦିନେ ମୃଗୟା ଅର୍ଥେ ଗଲା ବନେ ଜଳ ନ ପାଇ ପଥ ଶ୍ରମେ ମିଳିଲା ମୁନିଙ୍କ ଆଶ୍ରମେ ଦେଖଇ ଏକ ବୃକ୍ଷ ତଳେ ବ୍ରାହ୍ମଣ ଆସିନ ନିଶ୍ଚଳେ ମନ ପବନ ବ୍ରହ୍ମ ରନ୍ଧ୍ରେ ନିବେଶୀ ଅଛନ୍ତି ଆନନ୍ଦେ ଏ କାଳେ ବିପ୍ରଙ୍କୁ ଅନାଇ ତୃଷିତେ କଣ୍ଠ ଶୁଷ୍କ ହୋଇ ଜଳ ମାଗିଲା ମହାରାଜା ଇଚ୍ଛଇ ଆପଣାର ପୂଜା ଅର୍ଘ୍ୟ ସୁକୃତ ସାଧୁବାଣୀ ନଲଭି କୋପେ ନୃପମଣି ମନେ ବିଚାରେ ମହାରାଜ ମୋତେ ଅବଜ୍ଞା କଲା ଦ୍ୱିଜ ପ୍ରଚଣ୍ଡ କ୍ରୋଧେ କୋପାନଳେ ମୃତ ଉରଗ ଧନୁ ହୁଳେ ବ୍ରାହ୍ମଣ ଗଳେ ନେଇ ଦେଲା ତକ୍ଷଣେ ନିଜ ପୁରେ ଗଲା ଚଳି ଯାଆନ୍ତେ ନରନାଥ ପହଞ୍ଚି ବ୍ରାହ୍ମଣର ସୁତ ପିତାର କନ୍ଧେ ସର୍ପ ଦେଖି କୋପେ ଚଞ୍ଚଳ କଲାଖି ସଂସାରେ ଯେ ଧର୍ମ ପାଳକ ଦେଖେ ସେ କେହ୍ନେ ଅବିବେକ ଏ ପ୍ରାଣୀ ସଂସାରେ ରହିଲେ ଧର୍ମ ନଥିବ ଏଥି ଭଲେ କୌଶିକି ଜଳେ ହସ୍ତ ଭରି ମାର୍ଜନା ଆଚ ମନ ସାରି ରାଜା ଉଦ୍ଦେଶ୍ୟ କରି ମନେ ବଚନ ବଜ୍ର ପ୍ରହାରଣେ ଆଜୁ ଶପଥ ଦିନ ଶେଷେ ତକ୍ଷକ ଆସି ମହାରୋଷେ ତାର ଶରୀର ବେଗେ ଖାଉ ଏ ପାପି ଜଗତେ ନଥାଉ ହେମନ୍ତ ସାପ ତାକୁ ଦେଇ ମିଳିଲା ପିତା ପାସେ ଯାଇ ସୁତରୋଦନ କର୍ଣ୍ଣେ ଶୁଣି ଧ୍ୟାନ ତେଜିଣ ବିପ୍ରମଣି ଆପଣା ଗଳେ ସର୍ପ ଦେଖି ଉଠିଲା ଆସନ ଉପେକ୍ଷି ପିତା ବଚନ ଶୁଣି ବଳା ସଂକ୍ଷେପି ସକଳ କହିଲା ପୁତ୍ରକୁ ଚାହିଁ କୋପ ଭରେ କହି ନିଷ୍ଠୁର ଉତ୍ତରେ ଅଳପ ଅପରାଧେ ତୁହି ଦୁର୍ବୁଦ୍ଧି ହୋଇ ଲୁକିମ୍ ପାଇଁ ଯାହାର ଭୁଜ ଆଶ୍ରେ କରି ଧର୍ମ ସମ୍ପଦ ସୁଖ ସିରି से आम्भ साप योग्य नुहे अशेष धर्मे देह बहे ए मन्ते विष्णु कुसे ध्याई ब्राह्मण बोले त्राही त्राही भोनाथ करुणा सागर बालक दोष क्षमा कर नर लोके साधु जेते क्रोधन बसे तांक चित्ते बोलई दास जगन्नाथ भाषा प्रबंधे भागवत
श्री सुत उवाच
से महीपति परीक्षित चिंता निमग्न दुख चित एकांते बसी विचारही निंदित कर्म कली मुहि ए मन्ते विचार विषादे वृत्तांत शुणे जनवादे उरग ब्राह्मण र गले राजा जे देला धनु बालक साप देला कक्ष के मर तु बोइला शपत दिन शेष काले राजांकु दंसी बसे बळे से सुर नदी तीरे जाई चित्ते गोविंद पद ध्याई से कथा सुनी मुनि जने जे बाचिले गिरी बने निज निवास उपेक्षिले मिलिले जाह्नवीर कूले
परीक्षित उवाच
अपराध गली विप्रकूले देख मोहर अंतकाले सर्व विषय संग तेजी विष्णु चरणे चित्त मजी
श्री सुत उवाच
जानवीतिरे कुशसज्जा शयन अर्थे कला राजा जन्मे जय सुत तार काशीरे देई राज्यभार अशेष ऋषि गण मधे मननिवेशी कृष्ण पादे मरण अंतर जले थाई कुम्भंकु पचारई मुहि
परीक्षित उवाच
किबा शुणी कर्ण पथे स्मरण कि करिबि चित्ते किबा बदने उच्चारण भजिबि कार चरण एबे कि कृत्य अछि मोते कह सकल शुभ चित्ते ए घोर संसार सागरे मरणे कि बा कले तरे ये मंत पुछु राज ऋषि सुख मिलिले बेगे आसी मोर जीवन जीवा काले किबा साधिबि मही तले गुरु बचने किबा जानी जोग धारणा परिमाणी ताविधि विधान जुगते संक्षेपी कह मो गते
श्री सुकौवाच
अत्यंत स्थूल स्थूल तारा से पथा जे भक्त जोगी कर माता
परीक्षित उवाच
गुणंक परिणामे केवा देवादि रूप इच्छे जेवा कि कर्म करी जही तही कि भावे से हिता भुंजई ग्रह नक्षत्र महीधर नदी समुद्र द्वीप पार इति आश्रित जंतु जेते ब्रह्मांड प्रमाणता केते ये अंडकोश मध्य गते विष्णुर अवतार जेते जुगानु जुगे जुग मान जे जुगरे जे बा धर्म सुख कहती राजा आगे तार प्रसन्ने अनुरागे
श्री सुक उवाच
भक्ति जोग करे तेबे ममता परिहरे काल मायार परि रही पर अपना भेद काही से देव देव पर गुरु भक्त वंशा कल्पतरु निज भुवने सुखे थीला खेलिबो बोली इच्छा कला नाभिरु पद्म कला जाता तहु जन्मिला चतुर्माथ चिंता विकले भावे माने सबद सुभिला गगने जानिला विष्णु प्रसने प्रजापति छाड़िला मन दुख भ्रांति विमान मध्य नारायण बेष्टित पारिषद गण जगतपति यज्ञपति जमाया के ही न जानन्ति आत्मार परिचय करी ब्रह्मार कर करी धारी
श्री भगवान उवाच
हे वेद गर्भ सृष्टि अर्थे तुझे तो सिलु तपे मोते कर्म भी भ्रम देखी तो ते मुझे डाकिली शून्य पथे
ब्रह्म उवाच
तू मोते जाचिलु जे बर ए मंत आज्ञा मोते कर रूप रूप तोर रूपे जे तत्व जानी बीजे रूपे
श्री भगवान उवाच
जे भक्ति जोग मो सम्मत ଅତ୍ୟନ୍ତ ଅଟଇ ଗୁପତ ଯେ କର୍ମ ମାନ ମୁହି କହେ ଜଗତ ଜେହ୍ନେ ମୋର ଦେହେ ସୃଷ୍ଟିର ଅଗ୍ରେ ମୁହି ଏକ ମୋତ ପ୍ରକାଶେ ଅନେକ
ଶ୍ରୀ ଶୁକ ଉବାଚ
ଏବେ ମୁହର ଅଗ୍ରତେ କହିଲି ପଚାରିଲୁ ଯେତେ ଏ ମନ୍ତେ ପରୀକ୍ଷିତ ମିଳେ ଶୁକ କହିଲେ ଗଙ୍ଗା କୂଳେ ଦଶ ଲକ୍ଷଣେ ଭାଗବତ କହି ବିପ୍ର ଜଗନ୍ନାଥ
ମୈତ୍ରୀୟ ଉବାଚ
ବ୍ରହ୍ମା ସର୍ଜନା ଯେ ମନ୍ତେ ବେଦ ବିଚାରେ କଲା ସୃଷ୍ଟି ଜିଣୁ ଅମୋଘ ତାର ଦୃଷ୍ଟି ଲୁକୁଟି ମଧୁ ପୁତ୍ର ଜାତ ଅଟଇ ସୁନୀଳ ଲୋହିତ ସତ୍ୟ ଆକୃତି ଆତ୍ମ ସମ ନିର୍ମାଣ କଲା ପ୍ରଜାଗଣ ପିଣ୍ଡ ତାପେ ହୋଇଲା ବେନୀ ଖଣ୍ଡ ସେ ବେନୀ ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନୀ ହୁଏ ସେ ବେନୀ ମଧ୍ୟେ ଯେ ପୁମାନ ହୋଇଲା ସ୍ୱୟଂ ଭୁବନାମ ଅପର ଖଣ୍ଡ ନାରୀ ଜନ୍ମ ହୋଇଲା ସତ ରୂପା ନାମ ପତ୍ନୀ ସେ ହୋଇଲା ମୈଥୁନ ସୃଷ୍ଟି ଉପଜିଲା ଉତ୍ତାନ ପାଦ ପ୍ରିୟ ବ୍ରତ ଆଗେ ହୋଇଲେ ବେନୀ ଭ୍ରାତ ଆକୃତି ଦେବ ହୁତି ବେନୀ ପ୍ରସୂତି ନାମ କନ୍ୟା ତିନି ସେ ମନୁ କନ୍ୟା ଦାନ କଲା ଆକୃତି ରୁଚି ବିପ୍ରେ ଦେଲା ସମର୍ପେ ପ୍ରସୂତି ତାହାଙ୍କ ଗର୍ଭ ନାନା ମତେ ସନ୍ତତି ପୁରିଲେ ଜଗତେ ଦକ୍ଷ ଦୁହିତା ଦିତି ନାମା କଶ୍ୟପ ଋଷିଙ୍କର ବାମା ସେ ଏକ ଦିନେ ସନ୍ଧ୍ୟା କାଳେ ଏକା ପଶିଲା ଯଜ୍ଞ ଶାଳେ ମିଳିଲା ନିଜ ପତି ପାଶେ କାମେ ପୀଡ଼ିତ ରତି ଆସେ
କଶ୍ୟପ ଉବାଚ
ଶୁଣ ସୁନ୍ଦରୀ ମୋ ବଚନ ମୁଁ ହିଁ ଜାଣି ତୋର ମନ ଦେଖ ଏ ଭୟଙ୍କର ବେଳା ପ୍ରେତ ପିଶାଚ ଗଣ ମେଳା ମୁହୂର୍ତ୍ତ ଦୋଷ ଭୟଙ୍କର ଦେବ ହେଳନ କର୍ମ ତୋର ଏ ଦୋଷୁ ତୋର ଗର୍ଭ ଗତେ ଜନ୍ମ ହୋଇବେ ବେନି ସୁତେ ଧନ ଜୀବନ ସେ ହରିବେ प्राणी की बहु दुख देवे ए भूमि मध्य रूप बही विष्णु मारी बेबे निभा